नमो महाबुधाय कृष्ण प्रेम प्रदायते कृष्णाय कृष्ण चैतन्य गौर तुलसी नमो नमो ब्रह्मण्य देवाय गोब्रह्मणिताय जगद्धिताय कृष्णाय गोविंदाय हे कृष्ण करुणा सिंधु दीनबंधो जगत्पति गोपेश गोपेश कंत राधाकांत नमस्ते तप्तकांचन गौरांगी राधे वृंदावनेश्वरी वृषभान सुचिदेवी प्रणमामि हरिप्रिय वांछाकल्पतरुभ्यश्च अधिदानं पावनेभ्यो वैष्णवेभ्यो नमो नमः श्रीकृष्ण चैतन्य प्रभु नित्यानंद श्री अद्वैत गदाधर सुदासादि गौरभक्तवृंद श्रीकृष्ण चैतन्य
प्रभु नित्यानंद
शचिपुत्र स्वरूप रूपम तस्याग्रज गुरुपुरी माथुरी गोष्ठवाटी राधाकुंडम गिरीवर महो राधिका माधवासम प्राप्त प्रतीत कृपया श्रीगुरु तं नतस्मि प्रभुपाद महाराज जी आज आमर परमाराध्यतम गुरुदेव श्री श्री मदेशी भक्ति वेदांत स्वामी प्रभुपाद जी महाराज विरह तिथि विरह महोत्सव समग्र पृथ्वी रे परिपालित हो 1977 मसीहा आज तिथि रे से वृंदावन धाम रे अप्रकट लीला प्रकाश करी तेणु तांकर प्रकट तिथि आ अप्रकट तिथि रे वैष्णवंकर प्रकट तिथि आ अप्रकट तिथि रे तांकर गुणगान करिबा तांकर स्मरण करिबा तांकर कृपा प्रार्थना करिबा समस्त कर्तव्य वैष्णव कृपा ताहे सर्वसिद्धि वैष्णवंकर कृपा जदि आमे जीवन रे पाई परिबा ताहाले आमे आम जीवन रो मानव जीवन रो चरम सिद्धि कृष्ण पाद पद्म आम लाभ करना ये हूँ सशस्त शास्त्र सिद्धांत जन्नाम श्रुति मातृण कुमार भवती निर्मल तस्य तीर्थ पद किंवा दासानाम वशिष्यते भारत नवस्कंदर कथा कहुचे जहाँ नाम श्रवण मात्रे जीव निर्मल है से तीर्थ पद भगवान जो मैंने दास से कौन बा अवशिष्ट प्राप्य रही पारे अवशिष्ट प्राप्ति किसी ना ସେମାନେ ଭଗବାନଙ୍କ ପାଦପଦ୍ମ ଯେଉଁମାନେ ଦାସ, ଯେ କୃଷ୍ଣଙ୍କୁ ପାଇଛନ୍ତି ପରିପୂର୍ଣ୍ଣ ପୂର୍ଣ୍ଣ ବ୍ରହ୍ମ, ତାଙ୍କର ଆଉ ଅପୂର୍ଣ୍ଣତା କିଛି ନାହିଁ। କୀଟ ଜନ୍ମ ହଉ ଯଥା ତୁୟା ଦାସ, ବହିର୍ମୁଖ ବ୍ରହ୍ମ ଜନ୍ମି ନାହିଁ ଆମର ଆସ। କୀଟ ଜନ୍ମ ହଉ କିନ୍ତୁ କୃଷ୍ଣଙ୍କର ଦାସ ହବା, କୃଷ୍ଣଙ୍କର ଦାସ କେମିତି ହେଇପାରିବା ଆମେ, ଯେ ପ୍ରକୃତରେ କୃଷ୍ଣଙ୍କର ଦାସ କୃଷ୍ଣଙ୍କର ପାଦ ପଦ୍ମରେ ସ୍ଥିର ରହିଛନ୍ତି, ସମ୍ପୂର୍ଣ୍ଣ ରୂପେ ପ୍ରଣତ ହେଇଛନ୍ତି, ପ୍ରପନ୍ନ ହେଇଛନ୍ତି। ତାଙ୍କର ପାଦ ପଦ୍ମରେ ଆମେ ଆଶ୍ରିତ ନହେଲେ, ତାଙ୍କର କୃପା ଲାଭ ନ କଲେ ଆମେ କେବେ କୃଷ୍ଣ ଦାସ ହେଇପାରିବା ନା। ଆଗ ବୈଷ୍ଣବର ଦାସ ଗୁରୁଦାସ ହେବା ପାଇଁ ପଡ଼ିବ, ତାହା ନହେଲେ କୃଷ୍ଣ ଦାସ ହେବାର ସମ୍ଭାବନା ନାହିଁ। ସେଥିପାଇଁ ସେଇ ଦାସାନୁଦାସ ହେବାର କାମନା ଏକମାତ୍ର ପୋଷଣ କରିବା ପାଇଁ ପଡ଼ିବ। ମତ୍ ଜନ୍ମ ଫଳମିଦମ୍ ମଧୁକୈଟ ଭାରେ ମତ୍ ପ୍ରାର୍ଥନୀୟ ମଦନ ଗ୍ରହ ଏ ସୈବ ତଦ୍ ଭୃତ୍ୟ ଭୃତ୍ୟ ପରିଚାରକ ଭୃତ୍ୟ 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 ସେ ଭୃତ୍ୟ ଇତି ମାନ ସ୍ମର ଲୋକନାଥ। ଇଏ କୁଳଶେଖର ମହାରାଜଙ୍କୁ ପ୍ରାର୍ଥନା କୁନ୍ଦମାଳା ସ୍ତୋତ୍ରରେ, ହେ ଲୋକନାଥ ହେ ମଧୁକୈଟ ଭାରେ, ମୋର ଜନ୍ମର ଏହା ହିଁ ଫଳ, ଏହା ହିଁ ମୋର ପ୍ରାର୍ଥନା, ଏହା ହିଁ ଆପଣଙ୍କର ଅନୁଗ୍ରହ ଯେ ଆପଣ ମୋତେ ଆପଣଙ୍କର ଭୃତ୍ୟ ବୈଷ୍ଣବ ଦାସାନୁଦାସ, ସେଇ ବୈଷ୍ଣବ ଦାସାନୁଦାସ 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 ବୋଲି ସ୍ମରଣ କରିବେ। ଇଏ ହେଉଛି ଆମର କଥା। ସାଧୁନା ସମଚିତ୍ତାନ ସୁଦ୍ରା ମତ୍କୃତୋତ୍ପାନ ଦର୍ଶନ ନୋ ଭବେତ ବନ୍ଧ ପୁଂସୁ ଅକ୍ଷିଣ ସବିତୁର୍ଯଥା ଦଶମ ସ୍କନ୍ଦ ଭାରତରେ ଯେପରି ସୂର୍ଯ୍ୟ ଉଦୟ ହେଲେ ଚକ୍ଷୁ ନିକଟରୁ ଅନ୍ଧକାର ପ୍ରସାରିତ ହୋଇଯାଏ, ସେହିପରି ସର୍ବଭୂତେ ସମଦର୍ଶୀ ଭଗବତ ଭକ୍ତ ସାଧୁମାନଙ୍କର ସମାଗମରେ ଜୀବର ଭୂବନ୍ଧନ ନାଶ ହୋଇଯାଏ। ମୁକ୍ତଗଣଙ୍କ ମଧ୍ୟରେ କୃଷ୍ଣ ଭକ୍ତ ସୁଦୁର୍ଲଭ, କୃଷ୍ଣ ଭକ୍ତ ସୁଦୁର୍ଲଭ। ଦୁଇ ଭେଦ ଅଛି ଏ ଜଗତରେ, ସ୍ଥାବର ଜଙ୍ଗମ ଦୁଇ ଭେଦ, ତା ମଧ୍ୟରେ ଜଙ୍ଗମେ ତିର୍ଯ୍ୟକ ଜଚର ବିଭେଦ। ମନୁଷ୍ୟ ଜାତି ଅତି ଅଳ୍ପ, ମନୁଷ୍ୟ ଭିତରେ ମେଛ ପୁଲିନ୍ଦ ବୌଦ୍ଧ ସବର ପ୍ରଭୃତି ଅଧିକ ନୀଚ ଜାତି, ନୀଚ ଚେତନାର ଓଷୁ ଚେତନାର ମନୁଷ୍ୟ ଅଛନ୍ତି। କେତେକ ବେଦ ମାନନ୍ତି ମୁଖେ, ଆଉ ବେଦ ନିଷିଦ୍ଧ କର୍ମ କରନ୍ତି ମନୁଷ୍ୟମାନଙ୍କ ଭିତରୁ। ଧର୍ମ ମାନୁଥିବା ମଧ୍ୟରୁ ଅଧିକାଂଶ ହେଉଛନ୍ତି କର୍ମନିଷ୍ଠ, କୋଟି କର୍ମନିଷ୍ଠ ମଧ୍ୟରେ ଜଣେ ଜ୍ଞାନୀ ଜ୍ଞାନୀ ଶ୍ରେଷ୍ଠ, କୋଟି ଜ୍ଞାନୀ ମଧ୍ୟରେ ଜଣେ ହଏ ମୁକ୍ତ, କୋଟି ମୁକ୍ତ ମଧ୍ୟ ଦୁର୍ଲଭ ଏକ କୃଷ୍ଣ ଭକ୍ତ, କୃଷ୍ଣ ଭକ୍ତ ଦୁର୍ଲଭ। ସେ ପ୍ରକାର କୃଷ୍ଣ ଭକ୍ତ ଯେପରି ଭଗବାନ କରୁଣା କରି ଏ ପ୍ରପଞ୍ଚରେ ଆବିର୍ଭୂତ ହୁଅନ୍ତି, ତଦ୍ରୁପ ଭାବେ ସେ ପ୍ରକାର କୃଷ୍ଣଙ୍କର ଅତି ପ୍ରିୟ ଭକ୍ତ ବୈଷ୍ଣବ ସେ କରୁଣା କରି ଆବିର୍ଭୂତ ହୁଅନ୍ତି, ସେ ଜଗତରୁ ଆସନ୍ତି। ଜୀବମାନଙ୍କ ମଧ୍ୟରେ କୃଷ୍ଣ ଚେତନା ପ୍ରବେଶ କରିବା ପାଇଁ ବିଭ୍ରାନ୍ତ ଜୀବ କୋନାଦି କାଳରୁ କୃଷ୍ଣଙ୍କୁ ଭୁଲି ମାୟାଗ୍ରସ୍ତ ହେଇ ତ୍ରିତାପଗ୍ରସ୍ତ ହେଇ ଏ ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହେଇ ଏ ଦୁଃଖାଳୟରେ କେତେ ଦୁଃଖ ଯନ୍ତ୍ରଣା ଭୋଗ କରୁଛି, ତାଙ୍କର କଥା କିଏ ଚିନ୍ତା କରୁଛି। ସେଇ ଭଗବାନ ସୁହୃଦ, ଭଗବାନଙ୍କର ପରମପ୍ରିୟ ଭକ୍ତ ବୈଷ୍ଣବ ସାଧୁ ସେମାନେ ସୁହୃଦ, ସେମାନେ ଚିନ୍ତା କରୁଛନ୍ତି, ସେମାନେ ପ୍ରପଞ୍ଚରେ ଅବତୀର୍ଣ୍ଣ ହେଉଛନ୍ତି, କୃଷ୍ଣ ଚେତନାର ବାଣୀ ପ୍ରକାଶ କରୁଛନ୍ତି, ପ୍ରଚାର କରୁଛନ୍ତି। କୃଷ୍ଣ ଚେତନା ଲାଭ କଲେ ଭାଗ୍ୟବାନ ଜୀବ ତାର ବହୁ ଦିନର ଏ ଜନ୍ମ ମୃତ୍ୟୁ ଚକ୍ର ଘୂର୍ଣ୍ଣାୟମାନ ଚକ୍ରର ଘୂର୍ଣ୍ଣନ ବନ୍ଦ ହେଇଯିବ, ବନ୍ଦ ହେଇଯିବ। ସେ କୃଷ୍ଣ ଚେତନା ଲାଭ କଲେ ତାର ଜୀବନ ସାର୍ଥକ ହେବ। ଶେଷରେ ଯାହା କହୁଥିବା ଈଶ୍ୱର ତ୍ୟାଗ ପରେ କୃଷ୍ଣଙ୍କର ଧାମକୁ ଯିବ, ଏ ହେଉଛି କଥା। ନ କର୍ମ ବନ୍ଧନ ଜନ୍ମ ବୈଷ୍ଣବାଂଶ ବିଦ୍ୟତେ ବିଷ୍ଣୁର ଅନୁଚରତ୍ଵ ହୋଇ ମୋକ୍ଷ ମାହୁର ମନୀଷୀଣ। ବୈଷ୍ଣବମାନଙ୍କର ଜନ୍ମ କର୍ମବନ୍ଧନ ନାହିଁ, ବିଷ୍ଣୁର ଦାସ ବୋଲି ପଣ୍ଡିତଗଡ଼ ସେମାନେ ମୁକ୍ତି ଭାଜନ ବୋଲି କହିଥାନ୍ତି। ଜନସ୍ୟ କୃଷ୍ଣାତ୍ ବିମୁଖସ୍ୟ ଦୈବା ଧର୍ମଶୀଳସ୍ୟ ସୁଦୁଃଖିତସ୍ୟ ଅନୁଗ୍ରହାୟ ଚରନ୍ତି ନୂନଂ ଭୂତାନି ଭବ୍ୟାନି ଜନାର୍ଦ୍ଦନସ୍ୟ। ପ୍ରାରବ୍ଧବଶତଃ କୃଷ୍ଣ ବହିର୍ମୁଖ ଅଧର୍ମ ନିରତ ଅତ୍ୟନ୍ତ କ୍ଲେଶତପ୍ତ ଜନମାନଙ୍କୁ ଅନୁଗ୍ରହ ପ୍ରଦର୍ଶନ କରିବା ନିମିତ୍ତ ନିଶ୍ଚୟ କୃଷ୍ଣଙ୍କର ମଙ୍ଗଳମୟ ଭକ୍ତ ପୁରୁଷଗଣ ମର୍ତ୍ତ୍ୟ ଲୋକରେ ପରିଭ୍ରମଣ କରନ୍ତି ଭାଗବତ ସମାନ। ସେମାନେ ସେ ଜଗତରୁ ଆସନ୍ତି ଏ ଜଗତକୁ କରୁଣା କରି ଏ ପ୍ରାର୍ଦ୍ଧ କର୍ମସ୍ତ ବହିର୍ମୁଖ ଅଧର୍ମ କ୍ଲେଶତପ୍ତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ମହାନ୍ତ ସ୍ୱଭାବ ଏଇ ତାରିତେ ପାମର ନିଜ କାର୍ଯ୍ୟ ନାହିଁ ତୁ ଯାଉ ତାର ଉଚିତ ମହାତ୍ମାର ସ୍ୱଭାବ ଏ ତାଙ୍କର ଏଠି କିଛି କାର୍ଯ୍ୟ ନାହିଁ ଏ ପ୍ରପଞ୍ଚରେ ଏ ଭୌତିକ ଜଗତରେ ସେମାନେ କିଛି କାର୍ଯ୍ୟ ନାହିଁ କେବଳ ପାମରମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଆସନ୍ତି। ସେ ପ୍ରକାର ଅତି ପ୍ରିୟ ଭକ୍ତ କୃଷ୍ଣଙ୍କର ଗୌରାଙ୍ଗଙ୍କର ନିଜ ଜନ ପ୍ରେଷ୍ଠ ଜନ ପୂର୍ଣ୍ଣ କୃପା ଶକ୍ତି ପ୍ରାପ୍ତ ପୁରୁଷ ମହାତ୍ମା ମହାପୁରୁଷ ଆମର ପରମାରାଧ୍ୟତମ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦଜୀ ମହାରାଜ ସେ ଏ ଜଗତକୁ ଆସିଥିଲେ। ସେ ଆବିର୍ଭୂତ ହୋଇଥିଲେ ବୈଷ୍ଣବର ଆବିର୍ଭାବ ସେ ହେନ ପବିତ୍ର ଯେପରି ଭଗବାନଙ୍କର ଆବିର୍ଭାବ ପବିତ୍ର ଯେପରି ବୈଷ୍ଣବଙ୍କର ସାଧୁଙ୍କର ଆବିର୍ଭାବ ସେ ପ୍ରକାର ପବିତ୍ର ତାଙ୍କର ଆବିର୍ଭାବ ଆଉ ତ୍ରିଭାବ ଅଛି ତଦ୍ରୁପ ପବିତ୍ର। ମହାପ୍ରଭୁ ଶ୍ରୀମନ୍ ଚୈତ୍ର ମହାପ୍ରଭୁ ତାଙ୍କର ଭବିଷ୍ୟତବାଣୀ ଦେଇଯାଇଥିଲେ ପୃଥିବୀରେ ଆସିଛ ତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବ ମୋର ନାମ। ପାଞ୍ଚ ବର୍ଷ ତଳେ ଯୁଗାବତାର ଚୈତନ୍ୟ ମହାପ୍ରଭୁ ଭବିଷ୍ୟତବାଣୀ ଶୁଣିଥିଲେ ମହାପ୍ରଭୁଙ୍କର ମନଭୀଷ୍ଟ ଶ୍ରୀମନ୍ ମହାପ୍ରଭୁଙ୍କର ମନବାଞ୍ଛା ପୂରଣ କରିବା ନିମିତ୍ତ ଆମର ପରମ ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ତାଙ୍କର ଜୀବନ ଉତ୍ସର୍ଗ କରିଦେଇ ଯାଇଛନ୍ତି ପାଶ୍ଚାତ୍ ଜଗତରେ ବିଶେଷ କରି ଶ୍ରୀ ଗୌରାଙ୍ଗ ମହାପ୍ରଭୁଙ୍କର ବାଣୀ ପ୍ରଚାର କରିବା ନିମିତ୍ତ ତାଙ୍କର ଗୁରୁଦେବ ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଆଦେଶ ଥିଲା ଗୁରୁଙ୍କର ଆଜ୍ଞାକୁ ପାଳନ କରି ଶ୍ରୀଲ ପ୍ରଭୁପାଦ ପାଶ୍ ଜଗତକୁ ଯାତ୍ରା କରିଥିଲେ ଅଭୂତପୂର୍ବ ସଫଳତା ସେ ହାସଲ କରିଥିଲେ। ତାଙ୍କର ପ୍ରଚେଷ୍ଟା ଯୋଗୁଁ ଆଜି ଆନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ଇସ୍କନ୍ ଯାହା କୁହାଯାଉଛି ମୁଣ୍ଡ ଟିକିଛି ସେ ହେଉଛନ୍ତି ସଂଘର ସଂସ୍ଥାପକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କର ଆଜି ତିରଭାବ ତିଥିରେ ତାଙ୍କର ସ୍ମରଣ କରିବା ତାଙ୍କ ସମ୍ବନ୍ଧରେ ଜାଣିବାର ବିଶେଷ ଅବକାଶ ଆମକୁ ମିଳିଛି ଆମେ ଜାଣିବା ତାଙ୍କ ସମ୍ବନ୍ଧରେ ବିଶେଷ କରି 1896 ଖ୍ରୀଷ୍ଟାବ୍ଦରେ କଲିକତାରେ ସେ ଆବିର୍ଭୂତ ହୋଇଥିଲେ। ସେପ୍ଟେମ୍ବର 1 ତାରିଖ 1922 ତାଙ୍କର ଗୁରୁ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ସେ ଭେଟିଥିଲେ କଲିକତାରେ ଓଲଟ ଡଙ୍ଗାରେ ଯୁବକ ଥିଲେ ସେତେବେଳେ ସେ ନୂତନ ବିବାହ କରୁଥିଲେ ଗାନ୍ଧୀଙ୍କର ସ୍ୱଦେଶ ଆନ୍ଦୋଳନରେ ଯୋଗ ଦେଇଥିଲେ ଫଦଳ ପରିଧାନ କରୁଥିଲେ ଡକ୍ଟର ବୋଷଙ୍କର କଲିକତା ବିଜ୍ଞାନ ଗବେଷଣାଗାରରେ ମ୍ୟାନେଜର ଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଜଣେ ଅତି ପ୍ରଭାବଶାଳୀ ବୈଷ୍ଣବ ଥିଲେ ତାଙ୍କୁ ଯେତେବେଳେ ଭେଟିଲେ ତାଙ୍କ ନାମ ଥିଲା ଅଭୟଚରଣ ଦେ। ସେ ତାଙ୍କ ପ୍ରତି ଭକ୍ତି ସିଦ୍ଧାନ୍ତ ପ୍ରତି ଆକୃଷ୍ଟ ହୋଇପଡ଼ିଲେ ଆଉ ତାଙ୍କ ଉପଦେଶ ଦେଇ ତାଙ୍କ ମଧ୍ୟରେ ଏକ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଅପୂର୍ବ ପ୍ରେରଣା ଲାଭ କରିଲେ ଯେପରି ସେ ଏ କୃଷ୍ଣ ଚେତନା ବିଜ୍ଞାନ ଏ ବାଣୀ ଶିକ୍ଷା ଦେବା ନିମିତ୍ତ ଆତ୍ମାହୁତି ଦେବେ। ସେଦିନ ଠାରୁ ଶ୍ରୀଲ ପ୍ରଭୁପାଦ ଆମ ଗୁରୁ ମହାରାଜଙ୍କୁ ଆମେ ଶ୍ରୀଲ ପ୍ରଭୁପାଦ ବୋଲି ସମ୍ବୋଧନ କରୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ସେ ଛାତ୍ର ହୋଇଗଲେ 11 ବର୍ଷ ପରେ 1933 ଆହ୍ଲାବାଦ ତାଙ୍କଠାରୁ ଏ ବୈଷ୍ଣବୀୟ ଦୀକ୍ଷା ପଞ୍ଚରାତ୍ରୀୟ ବିଧିରେ ଦୀକ୍ଷା ଗ୍ରହଣ କରି ତାଙ୍କର ଶିଷ୍ୟ ହେଲେ ଦୀକ୍ଷିତ ଶିଷ୍ୟ ହେଲେ। ପ୍ରଥମ ସାକ୍ଷାତରେ 1922 ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ପ୍ରଭୁପାଦଙ୍କୁ ଆଦେଶ କରିଥିଲେ ଇଂରେଜୀ ଭାଷାରେ ପାଶ୍ଚାତ୍ୟ ଜଗତରେ ଏ କୃଷ୍ଣ ଚେତନାର ବାଣୀ ମହାପ୍ରଭୁଙ୍କର ବାଣୀ ଏହାକୁ ପ୍ରଚାର କରିବା ପାଇଁ ଏହାର ଠିକ ପରେ ପରେ ଶ୍ରୀ ପ୍ରଭୁପାଦ ବୋଧ ଗୀତା ଉପରେ ଏକ ଭାଷ୍ୟ ଲେଖିଲେ 1984 କାହାରି ସାହାଯ୍ୟ ନ ନେଇ ଏକାକି ଇଂରେଜୀରେ ପାକ୍ଷିକ ପତ୍ରିକା ପ୍ରକାଶ କଲେ ନିଜେ ପ୍ରବନ୍ଧ ଲେଖନ୍ତି ଟାଇପ୍ କରନ୍ତି ପାଣ୍ଡୁଲିପି ସଂଶୋଧନ କରନ୍ତି ପ୍ରୁଫ୍ ମଧ୍ୟ ସଂଶୋଧନ କରନ୍ତି ନିଜେ ସବୁ କରନ୍ତି ଏପରିକି ନିଜେ ପତ୍ରିକା ଗୁଡ଼ିକୁ ବିନା ମୂଲ୍ୟରେ ଯାଇ ବାଣ୍ଟନ୍ତି। ପତ୍ରିକାକୁ ଚାଲୁ ରଖିବା ପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା। ପତ୍ରିକା ସେଇଦିନଟା ଧାରାବାହିକ ରୂପେ ପ୍ରକାଶ ପାଇ ଚାଲିଛି ବର୍ତ୍ତମାନ ପତ୍ରିକା ପାଶ୍ଚାତ୍ୟ ଜଗତ ତାଙ୍କ ଶିଷ୍ୟଗଣ ପ୍ରକାଶ କରୁଛନ୍ତି ଆ ନାମ ହେଇଛି ବ୍ୟାକ୍ ଟୁ ଗଡ୍ ହେଡ୍। ତାଙ୍କର ଶିଷ୍ୟମାନେ ବର୍ତ୍ତମାନ ଏହାର ସମ୍ପାଦନା କରୁଛନ୍ତି। ତାଙ୍କର ଶୁଭାକାଂକ୍ଷୀ ବନ୍ଧୁ ପରାମର୍ଶ ଦେଲେ ମାଗାଜିନ୍ ପ୍ରକାଶ ଅପେକ୍ଷା ପୁସ୍ତକ ଲେଖ ତେଣୁ ସେ ଶ୍ରୀମଦ୍ ଭାଗବତର ଇଂରେଜୀ ଅନୁବାଦ ଆରମ୍ଭ କଲେ। ଆମେରିକା ଯିବା ପୂର୍ବରୁ ଶ୍ରୀମଦ୍ ଭାଗବତର 3 ଖଣ୍ଡ ପ୍ରକାଶ କରି ସାରିଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଅପ୍ରକଟ ହେବାର ଅଳ୍ପକାଳ ପୂର୍ବରୁ ସେ ତାଙ୍କୁ ଗୋଟିଏ ଚିଠି ଲେଖିଦେଲେ, କି ସେବା କରିବେ ବୋଲି ପଚାରିଥିଲେ। ପତ୍ର ଉତ୍ତରେ ସରସ୍ୱତୀ ଠାକୁର 1936 ଡିସେମ୍ବର 13 ସେ ଏକା କଥା ଲେଖିଥିଲେ ଇଂରେଜୀ ଭାଷାରେ, ଚୈତନ୍ୟ ମହାପ୍ରଭୁଙ୍କର ବାଣୀ ପାଶ୍ଚାତ୍ୟ ଜଗତରେ ପ୍ରସାର କର। ଚୈତନ୍ୟ ମହାପ୍ରଭୁଙ୍କ ମନଭୀଷ୍ଟ ପୂରଣ କରିବା ନିଜ ତାଙ୍କୁ କିପରି ପ୍ରେରଣା ମିଳୁଛି ଏହା ସ୍ପଷ୍ଟ ସୂଚନା। ଭକ୍ତି ଠାକୁର 1937 ଡିସେମ୍ବର ମାସ ପ୍ରକଟ ହେଇଗଲେ। ତାପରେ ସେ ଗୃହସ୍ଥ ଥିଲେ, ଗୃହସ୍ଥାଶ୍ରମ ତ୍ୟାଗ କଲେ। 58 ବୟସରେ ଗୃହସ୍ଥାଶ୍ରମ ତ୍ୟାଗ କଲେ। ସେ ବିଭିନ୍ନ ସ୍ଥାନରେ ଏକାକି ତାପରେ ଭ୍ରମଣ କଲେ, ପବିତ୍ର ବୃନ୍ଦାବନ ଧାମକୁ ଗଲେ, ସେଟା ରାଧା ଦାମୋଦର ମନ୍ଦିରରେ କୁଟୀର ମଧ୍ୟରେ ଅବସ୍ଥାନ କଲେ। କେତେ ବର୍ଷ ସେ ଅବସ୍ଥାନ କରି କାଳ ମଧ୍ୟରେ ଅଧ୍ୟୟନରତ ହେଲେ, ନିଜକୁ ପ୍ରସ୍ତୁତ କଲେ, ଭାଗବତ ପ୍ରତି ବୈଦିକ ଗ୍ରନ୍ଥ ଇଂରେଜୀରେ ଅନୁବାଦ କଲେ। 69 ସନ୍ନ୍ୟାସ ଗ୍ରହଣ କଲେ। ଏହିପରି ନିଜେ ନିଜକୁ ପ୍ରସ୍ତୁତ କଲେ ପାଶ୍ଚାତ୍ୟ ଜଗତକୁ ଯିବା ପାଇଁ। ତାଙ୍କର ବୈଷ୍ଣବ ଦର୍ଶନ ପାଣ୍ଡିତ୍ୟ ଦର୍ଶନ ପ୍ରଚାର ଥିବା ଅଦମ୍ୟ ପ୍ରଚେଷ୍ଟା ଦେଖି ଗୌଡ଼ୀୟ ବୈଷ୍ଣବ ସଂଘ 1947 ତାଙ୍କୁ ସମ୍ମାନସୂଚକ ଭକ୍ତି ବେଦାନ୍ତ ଉପାଧିରେ ଭୂଷିତ କରିଥିଲେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ କୃପା ଓ ଚୈତ୍ର ମହାପ୍ରଭୁଙ୍କ କରୁଣାରୁ ସେ 1965 ସେପ୍ଟେମ୍ବର 17 ଆମେରିକାରେ ପହଞ୍ଚିଥିଲେ। ସେତେବେଳକୁ ସେ 3 ଭାଗବତ ପ୍ରକାଶ କରିସାରିଥିଲେ, 40 ପୁସ୍ତକ ଲେଖିସାରିଥିଲେ। 1966 ଜୁଲାଇ ମାସରେ ବହୁ ବାଧା ବିଘ୍ନ ସହ୍ୟ କଲାପରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ପ୍ରତିଷ୍ଠା କଲେ। ବର୍ତ୍ତମାନ ସୁଦ୍ଧା ସମଗ୍ର ପୃଥିବୀରେ ଏ ପରିବ୍ୟାପ୍ତ ହୋଇଛି। ଶତାଧିକ ଆଶ୍ରମ, ଗୁରୁକୁଳ, ବିଦ୍ୟାଳୟ, ମନ୍ଦିର, ଗ୍ରାମ୍ୟ କୃଷକ ପରିବାର ଏହା ପ୍ରତିଷ୍ଠା ହୋଇସାରିଛି। ମାୟାପୁର ଧାମରେ ବିରାଟ ଆନ୍ତରାଷ୍ଟ୍ରୀୟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସେ ଆରମ୍ଭ କରିଥିଲେ। ବୈଦିକ ନଗର, ବୈଷ୍ଣବ ନଗର ହେବ ତାଙ୍କ ପରିକଳ୍ପନା ଅଛି, ସେ ବିଷୟରେ କାର୍ଯ୍ୟ ଚାଲିଛି। ପ୍ରଭୁପାଦଙ୍କ ପୁସ୍ତକ ଗୁଡ଼ିକ ତାଙ୍କର ଅନବଦ୍ୟ ଅବଦାନ। ଶୁଦ୍ଧ ଭକ୍ତି, ଯୋଗ ବିଜ୍ଞାନ, ଭଗବତ ବିଜ୍ଞାନ ସ୍ପଷ୍ଟ ଭାବରେ ପୁସ୍ତକ ଗୁଡ଼ିକରେ ଆଲୋଚନା ହୋଇଛି। ସରଳ ଇଂରେଜୀରେ ସମସ୍ତେ ବୁଝିପାରିବା ଭଳି ଭାଷାରେ ସେ ପ୍ରକାଶ କରିଛନ୍ତି, ତାହା ହେଉଛି ତାଙ୍କର ଅବଦାନ। କାରଣ ଏ ଯେଉଁ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ, ଏହାକୁ ଇଂରେଜୀ ଭାଷାରେ ପ୍ରକାଶ କରିବା ସହଜ କଥା ନୁହେଁ। ତେବେ ସେ ପ୍ରକାର ଶକ୍ତି ପ୍ରାପ୍ତ ହୋଇଥିଲେ, ମହାପ୍ରଭୁଙ୍କର ଶକ୍ତି, ପୂର୍ବପୂର୍ବ ଆଚାର୍ଯ୍ୟମାନଙ୍କର ଶକ୍ତି, ଭକ୍ତିବିନୋଦ ଠାକୁର, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୃତି ଗୋସ୍ୱାମୀ ବର୍ଗଙ୍କର ଶକ୍ତି ଲାଭ କରିଥିଲେ, କୃପା ଶକ୍ତି ଲାଭ କରିଥିବା ହେତୁ ଏବେ ସମ୍ଭବପର ହୋଇଛି। ନଚେତ୍ ସାଧାରଣ ଲୋକ କରିପାରିବ ନା ଏଗୁଡ଼ାକ। କୃଷ୍ଣ ଶକ୍ତି ବିନା ନ ହେ ତାର ପ୍ରବର୍ତ୍ତନ। ବିଶ୍ୱବିଦ୍ୟାଳୟ ପ୍ରଫେସର ବିଦ୍ୟାନ ପଣ୍ଡିତ ବ୍ୟକ୍ତିଗଣ ପୁସ୍ତକ ଉଚ୍ଚ ପ୍ରଶଂସା କରିଛନ୍ତି। କେତେକ ବିଶ୍ୱବିଦ୍ୟାଳୟମାନେ ପାଶ୍ଚାତ୍ୟ ଜଗତରେ ପାଠ୍ୟପୁସ୍ତକ ରୂପେ ବ୍ୟବହୃତ ହେଉଛି ଏଗୁଡ଼ିକ। 72 ଭକ୍ତି ବେଦାନ୍ତ ବୁକ୍ ଟ୍ରଷ୍ଟ ପ୍ରତିଷ୍ଠିତ ହେଲା, ପୃଥିବୀର ବୃହତ୍ତମ ପୁସ୍ତକ ପ୍ରକାଶ ଟ୍ରଷ୍ଟଟେ। ସେ 70 ବୟସରେ ମହାପ୍ରଭୁଙ୍କର ମନଭୀଷ୍ଟ ପୂରଣ କରିବା ନିମିତ୍ତ ପାଶ୍ଚାତ୍ୟ ଜଗତରେ ପଦାର୍ପଣ କରିଥିଲେ। ତାଙ୍କର ଏହି ପରିଣତ ବୟସରେ 10 ମଧ୍ୟରେ 12 ପୃଥିବୀ ପରିକ୍ରମା କରିଥିଲେ। ସର୍ବତ୍ର ମହାପ୍ରଭୁଙ୍କର ବାଣୀ, ଭକ୍ତି, ଯୋଗ, ବିଜ୍ଞାନ ପ୍ରଚାର କରିଥିଲେ। ସତ୍ୟ ଲେଖନୀ ତା ବରାବର ଚଳେଇଥିଲେ। ତାଙ୍କର କେତେବେଳେ ଲେଖା ବନ୍ଦ ନଥିଲା। ସେ 1977 ଜାନୁଆରୀ 17 ଏଠିକି ଆସିଥିଲେ, ଏ ଓଡ଼ିଶାକୁ ଆସିଥିଲେ, ଭୁବନେଶ୍ୱରରେ ପଦାର୍ପଣ କରିଥିଲେ। ସେ ଓଡ଼ିଶାକୁ ଆସୁନଥିଲେ, ତାଙ୍କର ଅଭିମାନ ଥିଲା। କାରଣ ତାଙ୍କର ପାଶ୍ଚାତ୍ୟ ଜଗତର ଶିଷ୍ୟମାନଙ୍କୁ ଜଗନ୍ନାଥ ପୁରୀ ମନ୍ଦିରରେ ପ୍ରବେଶ କରିବାକୁ ଦେଉନଥିଲେ। ଆଉ ତାଙ୍କର ତୁମର ଅଧିକାର ନାହିଁ, ଯୋଗ୍ୟତା ନାହିଁ, ତୁମେ ମ୍ଲେଚ୍ଛ ଯବନ, ଏପରି କରିକି ନ ଦେଉଥିଲେ। ଯେତେବେଳେ ପ୍ରଭୁପାଦଙ୍କ ଠାରୁ ଜଗନ୍ନାଥଙ୍କର କଥା ଶୁଣି ଏମାନେ ଜଗନ୍ନାଥଙ୍କ ପ୍ରତି ଆଉ ଜଗନ୍ନାଥ ଧାମ ପ୍ରତି ଆକୃଷ୍ଟ ହୋଇକି ଯେତେବେଳେ ଆସିଲେ ପାଶ୍ଚାତ୍ୟ ଜଗତର ଭକ୍ତଗଣ, ଏମାନେ ଯେତେବେଳେ ପ୍ରବେଶ ଅଧିକାର ଦିଆଗଲା ନା, ପ୍ରବେଶ କରିବାକୁ ନ ଦିଆଗଲା ନା, ସେତେବେଳେ ପ୍ରଭୁପାଦ ବଡ଼ ଦୁଃଖିତ ହୋଇଥିଲେ, କ୍ଷୁବ୍ଧ ହୋଇଥିଲେ, ଅନ୍ତରେ ଗଭୀର ବେଦନା ପ୍ରାପ୍ତ ହୋଇଥିଲେ। କାରଣ ସେ ଜଗନ୍ନାଥଙ୍କର ଅତି ପ୍ରିୟ ଭକ୍ତ, ପିଲାଦିନୁ ଯିଏକି ରଥଯାତ୍ରା କରୁଥିଲେ, ତାଙ୍କର ବାପା ତାଙ୍କୁ ଜଗନ୍ନାଥଙ୍କ ରଥ ଯାତ୍ରା ରଥ କରାଇ ଦେଉଥିଲେ, ରଥଯାତ୍ରା କରୁଥିଲେ। ଜଗନ୍ନାଥଙ୍କର ବାଣୀ ସମଗ୍ର ପୃଥିବୀରେ ଯାହାକୁ ସଂସ୍କୃତି ବା ଚେତନା ବୋଲି କହିବ, ସେ ପ୍ରଚାର କରିଛନ୍ତି, ତାଙ୍କ ଶିଷ୍ୟମାନଙ୍କୁ ଯେତେବେଳେ ପ୍ରବେଶ କରିବାକୁ ନଦେଲେ ତ ଗଭୀର ଦୁଃଖ ହୋଇଥିଲା, ସେଥିପାଇଁ ସେ ଓଡ଼ିଶା ଆସୁନଥିଲେ। ଆନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ପୃଥିବୀର ସମଗ୍ର ପୃଥିବୀରେ ପରିବ୍ୟାପ୍ତ, କିନ୍ତୁ ଓଡ଼ିଶାର ନାମଗନ୍ଧ ନଥିଲା, ତା'ର ନାମଗନ୍ଧ ନଥିଲା। ମୁଁ ବୃନ୍ଦାବନରେ ତାଙ୍କୁ ଭେଟିଥିଲି 1974 ମସିହାରେ, ତାଙ୍କୁ ପଚାରିଥିଲି ଓଡ଼ିଶାରେ କାହିଁ ନାହିଁ, ସେ କିଛି କହୁନଥିଲେ ମୋତେ। ପରେ ତା'ର ଉତ୍ତର ମିଳିଲା ଯେ ଏହିପରି ତାଙ୍କର ଅଭିମାନ ହୋଇଛି, ସେଥିପାଇଁ ସେ ଓଡ଼ିଶା ଆସୁନଥିଲେ। ସେ ମୁଁ ତାଙ୍କ ସେ କୃପା କରିକିରି ଏ ପତିତ ଅଧମ ଦାସ ଦାସାଧମ ପତିତାଧମକୁ ଯେତେବେଳେ କୃପା କରି ଗ୍ରହଣ କଲେ, ସେତେବେଳେ ସେ ଦାୟିତ୍ୱ ଆମ ଉପରେ ଆମ ମୁଣ୍ଡ ଉପରେ ଥୋଇଲେ, କହିଲେ ତୁମେ ମୋତେ ଓଡ଼ିଶା ନେବ, ଏ କଥା ମୋତେ କହିଥିଲେ। ତେ ଯାହା ହଉ, ତାଙ୍କର ଓଡ଼ିଶା ଆସିବାକୁ ଇଚ୍ଛା ଥାଏ, କାରଣ ଜଗନ୍ନାଥଙ୍କ ପ୍ରିୟ ଭକ୍ତ କେମିତି ନ ଆସିବେ, ଅଭିମାନ ବସତ କରୁଥିଲେ। ତେବେ ଅଭିମାନ ଭଞ୍ଜନ କରିବା ପାଇଁ ଜଣେ ମଧ୍ୟସ୍ଥ ଦରକାର, ସେଥିପାଇଁ ସେ ଆମକୁ ଧରିଲେ। ଯାହା ହଉ, ତାଙ୍କର କରୁଣାରୁ ସେ ଏଠିକି ଆସିଥିଲେ 1977 ମସିହା ଜାନୁଆରୀ 17 ତାରିଖରେ ଏଠି ପଦାର୍ପଣ କରିଥିଲେ, ଏ ଜାଗାଟି ମିଳିଥିଲା, ଛବିକାନଙ୍କୁ ଦାନ କରିଥିଲେ, ଆଉ ଆମକୁ ପଠାଇଥିଲେ। ଆମେ ଗୋଟେ କୁଟୀର ନିର୍ମାଣ କରିଥିଲୁ, ଯେଉଁ କୁଟୀରରେ ବର୍ତ୍ତମାନ ଅବସ୍ଥାନ କରୁଛୁ, ଭଜନ କୁଟୀର ହେଇଛି। ତା ସେତେବେଳେ ଅତି ଗୋଟେ ଯାହା କହନ୍ତି ଇଂରେଜରେ ମଡ୍ ହଟ୍, ଅତି କ୍ଷୁଦ୍ର କୁଟୀର ଥିଲା, ଚାଳ ଛପର ଘର, ଆଉ କାନ୍ଥରେ ଜଳା ଦେଖାଯାଏ, ଆଉ ବର୍ଷା ଦିନେ ପାଣି ଗଳେ, ଏଇ ପ୍ରକାର ଅବସ୍ଥାରେ ଥିଲା। ସେଇଠି ଆସିକି ସେ ଅବସ୍ଥାନ କଲେ, ଜାନୁଆରୀ 17 ତାରିଖ ପହଞ୍ଚିଲେ, 2 ଫେବୃଆରୀ ତାରିଖ ନିତ୍ୟାନନ୍ଦ ପ୍ରଭୁଙ୍କର ଶୁଭ ଆବିର୍ଭାବ ତିଥିରେ ଏଇ ମନ୍ଦିରର ଶୁଭ ଦେଇଥିଲେ, ଆଉ 3 ଫେବୃଆରୀ ତାରିଖରେ ଏ ଜାଗା ଛାଡ଼ି ଯାଇଥିଲେ। ତାଙ୍କର ଅବସ୍ଥାନ କାଳ ଏଠି 7 ଦିନ ଥିଲା। ସେତେବେଳକୁ ତାଙ୍କର ଅସୁସ୍ଥତା ଆରମ୍ଭ ହୋଇଗଲାଣି, ସେ ଏଠିକି ଆସିଥିଲେ କିଛି ବିଶ୍ରାମ କରିବେ, କେଦାର ଗୌରୀ ପାଣି ତାଙ୍କର ଦେଉଥିଲୁ, ସେ ତାଙ୍କର ତାଙ୍କୁ ଉଦରରେ ଜନ୍ମିଥିବା କି ଯନ୍ତ୍ରଣାକୁ ଉପଶମ କରୁଥିଲା, ସେ ପାଣି ମଧ୍ୟ ଆମେ ବୃନ୍ଦାବନକୁ ପଠାଇଥିଲୁ। ଆଉ ସେ ତାଙ୍କର ଏ ଯେଉଁ ମନ୍ଦିର କୃଷ୍ଣ ବଳରାମ ମନ୍ଦିର ଏଠି ଶୁଭ ଦେଲେ, ତାଙ୍କର ଏ ପ୍ରୋଜେକ୍ଟ ହେଉଛି ଶେଷ ପ୍ରୋଜେକ୍ଟ, ଏ ହେଉଛି ଶେଷ ପ୍ରୋଜେକ୍ଟ, ମନ୍ଦିର ନିର୍ମାଣ ପ୍ରୋଜେକ୍ଟର ଶେଷ ପ୍ରୋଜେକ୍ଟ, ଏ ଭୁବନେଶ୍ୱର ପ୍ରୋଜେକ୍ଟ ଶେଷ, ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱରକୁ ମନେ ରଖିଛନ୍ତି। ତାଙ୍କର ଅପ୍ରକଟ ହେବାର 4 ଦିନ ପୂର୍ବରୁ ମୁଁ ବୃନ୍ଦାବନ ଯାଇଥିଲି, ତାଙ୍କୁ ଭେଟିଛି, ଆଉ ସେ ପଚାରିଛନ୍ତି ମୋତେ ଭୁବନେଶ୍ୱରର କଥା କ'ଣ ହେଉଛି, କେମିତି ହେଉଛି, ଏବଂ ଭୁବନେଶ୍ୱର ଆସିବା ପାଇଁ ଆକାଂକ୍ଷା ପୋଷଣ କରିଥିଲେ। ଭୁବନେଶ୍ୱର ଜଳବାୟୁ ଭଲ, ସେତେବେଳେ ଖୁବ୍ ଭଲ ଥିଲା ଭୁବନେଶ୍ୱର ଜଳବାୟୁ। ଭୁବନେଶ୍ୱର ଏପରି ସବୁ ବେଶୀ ଘରଦ୍ୱାର ଏଠି ହେଇନଥାଏ, ଏ ଜାଗା ଫାଙ୍କା ଥାଏ, ଆଉ ବଡ଼ ସୁନ୍ଦର ଜଳବାୟୁ ଥାଏ, ଭୁବନେଶ୍ୱର ଜଳ ହିଁ ଭଲ, ବାୟୁ ସୁନ୍ଦର ଥିଲା, ସେଥିପାଇଁ ସେ ପଚାରିଥିଲେ, ଆଶା ପୋଷଣ କରିଥିଲେ। କିନ୍ତୁ ତାଙ୍କର ଏଇ ପ୍ରକାର ଅବସ୍ଥା ଯେ ଆଉ ତାଙ୍କୁ ଆଉ ଆସିବା ପାଇଁ ଦିଆଗଲା ନା, ଆଉ ସେ ଭୁବନେଶ୍ୱରକୁ ଶେଷ ପର୍ଯ୍ୟନ୍ତ ମନେ ରଖିଥିଲେ, ପଚାରିଥିଲେ। ତାଙ୍କର ଅତି ପ୍ରିୟ ସ୍ଥାନ ହୋଇଯାଇଛି ଏଇଟା, କାରଣ ଜଗନ୍ନାଥ ପୁରୀ ଧାମର କଥା। ତେବେ ସେ ଆଉ ଆସିନଥିଲେ, ତଥାପି ତାଙ୍କର ସେଠି କେତେଜଣଙ୍କୁ ହରିନାମ ଦୀକ୍ଷା ଦେଇଥିଲେ, ଆଉ ସେମାନେ ମଧ୍ୟ ମାତାଜୀ ଅଛନ୍ତି, ସେ ଆସିଛନ୍ତି ଆଜି କହିବାକୁ କହିବା, ସେ ଅନସୂୟା ଦେବୀ, ତା ପଚାରିଥିଲେ ଆଉ ଆପଣ ଆଉ କେବେ ଆସିବେ ଏଠି। ପ୍ରଭୁପାଦ କହିଥିଲେ ଏ ମନ୍ଦିର ଯେଉଁ ପ୍ରତିଷ୍ଠା ହେବ ଆମେ ଆସିବା, କିନ୍ତୁ ସେ ତ ସେଇ ବର୍ଷ ଅପ୍ରକଟ ହୋଇଗଲେ, କିନ୍ତୁ ମନ୍ଦିର ପ୍ରତିଷ୍ଠା ହେଲା, ଆମେ ପ୍ରଭୁପାଦଙ୍କର ବିଗ୍ରହକୁ ତାଙ୍କ ଭଜନ କୁଟୀରେ ପ୍ରତିଷ୍ଠା କଲୁ। ତାଙ୍କ ବିଗ୍ରହ ତାଙ୍କଠାରୁ ଯେମିତି ଭଗବାନଙ୍କର ନାମ ରୂପ ବିଗ୍ରହ ଭଗବାନଙ୍କଠାରୁ ଅଭିନ୍ନ, ସେହିପରି ବୈଷ୍ଣବଙ୍କର ଗୁରୁଦେବଙ୍କର ବିଗ୍ରହ ମଧ୍ୟ ଅଭିନ୍ନ, ସେହି ରୂପରେ ସେ ପ୍ରକଟ ହେଲେ, ତାଙ୍କର ବାକ୍ୟ ସାର୍ଥକତା ଅଛି। ତେବେ ଅସଂଖ୍ୟ ପତ୍ର ଜନତାକୁ ଉଦ୍ଧାର କରିଯାଇଛନ୍ତି, ବୈଷ୍ଣବ କେବେ ମରେ ନା, ତାଙ୍କର ବାଣୀରେ ବଞ୍ଚି ରହନ୍ତି, ବୈଷ୍ଣବ ବଞ୍ଚିବା ପାଇଁ ହିଁ ମରେ, ଭଗବାନଙ୍କ ଦିବ୍ୟ ବାଣୀ ପ୍ରଚାରରେ ସେ ବଞ୍ଚିଛନ୍ତି। ପ୍ରଭୁପାଦଙ୍କର ଅପ୍ରକଟ ହୋଇଯାଇଥିଲେ ସୁଦ୍ଧା ତାଙ୍କର ପୁସ୍ତକ ରୂପରେ ବାଣୀ ରୂପରେ ପ୍ରକଟିତ ଅଛନ୍ତି, ବିଶେଷ କରି ଭାରତବର୍ଷର ଲୋକମାନଙ୍କୁ ଶ୍ରୀଲ ପ୍ରଭୁପାଦ ଅନୁରୋଧ କରିଯାଇଛନ୍ତି, ତାଙ୍କ ସହିତ ଚୈତନ୍ୟବାଣୀ ପ୍ରଚାରରେ ସହଯୋଗ କରିବା ପାଇଁ, ଯେଉଁଦିନ ପୃଥିବୀର ସର୍ବତ୍ର ପ୍ରତ୍ୟେକ ଗ୍ରାମ ସହର ନଗର ଗଳିକନ୍ଦିରେ ଭଗବାନଙ୍କର ଏଇ ଦିବ୍ୟ ନାମ ହରେ
କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ
ଝଙ୍କୃତ ହୋଇ ଉଠିବ। ସେଇଦିନ ଚୈତ୍ର ମହାପ୍ରଭୁ ମନଭୀଷ୍ଟ ପ୍ରଭୁପାଦଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ରୂପେ ସାଧିତ ହେବ। ସେଥିପାଇଁ ତାଙ୍କର ଏହି ଇସ୍କନ ସଭ୍ୟ ଏବଂ ତାଙ୍କର ଶିଷ୍ୟ ପ୍ରଶିଷ୍ୟ ଆମମାନଙ୍କର ଏ ଦାୟିତ୍ୱ ରହିଛି ଏହାକୁ ପ୍ରଚାର କରିବା ପ୍ରସାର କରିବା, ତାହେଲେ ସେ ପ୍ରକୃତରେ ଆନନ୍ଦ ପାଇବେ ଆଉ ତାଙ୍କର ମନ ବିଶିଷ୍ଟ ପ୍ରଣ ହେଲେ ଆନନ୍ଦ ପାଇବେ। ଏଇ ଭାବରେ ଆମେ ତାଙ୍କୁ ତାଙ୍କର ପ୍ରି ବିଧାନ କରିପାରିବା, ଏ ହେଉଛି କଥା। ସେ ସାଧାରଣ ଯାହା କହନ୍ତି ସାଧାରଣ ଗୁରୁ ନଥିଲେ, ସାଧାରଣ ଗୁରୁ ନଥିଲେ, କେବଳ ମନ୍ତ୍ରଦାତା ଗୁରୁ ନଥିଲେ, ମନ୍ତ୍ରଦାତା ଗୁରୁ ନଥିଲେ, ସେ ଆଶ୍ରଦାତା ଗୁରୁ କୃଷ୍ଣ ପ୍ରଦାନକାରୀ, ସେ କୃଷ୍ଣ ଦେବାକୁ ଆସିଥିଲେ। ମନ୍ତ୍ର ଦେଇ କ୍ଷାନ୍ତ ହୁଅନ୍ତି ନା, ଉଦ୍ଦେଶ୍ୟ ସେ ନିମିତ୍ତ ଭକ୍ତି ସାଧନ ପକ୍ଷରେ କିପରି ଚାଲିବାକୁ ହେବ, ସେ ଶିକ୍ଷାଦାନ ବୈକୁଣ୍ଠ ରାସ୍ତାରେ ଚାଲିବାର ସୁବନ୍ଦୋବସ୍ତ ସେ କରିଦେଇଯାଇଛନ୍ତି। ଶିଷ୍ୟର ହାତ ଧରି ପରମାତ୍ମାରେ ଚାଲିବାର ବନ୍ଦୋବସ୍ତ ବ୍ୟବସ୍ଥା କରିଦେଇଯାଇଛନ୍ତି। ଅନ୍ୟ ଗୁରୁ ଯାହା ପାରନ୍ତି ନା, ଯାହା ଜାଣନ୍ତି ନା, କାରଣ ସେମାନଙ୍କର ଦରକାର ବେଳେ ପ୍ରଣାମୀ ଏବଂ ସେମାନଙ୍କର ସେଇଥିପାଇଁ ସେମାନଙ୍କର ଏ ସାମର୍ଥ୍ୟ ନାହିଁ। ଯଦ୍ୱାରା ଶିଷ୍ୟଗଣ ଭକ୍ତି ରାଜ୍ୟରେ ପ୍ରବେଶ କରିପାରିବେ, ସେଇଥିପାଇଁ ଶ୍ରବଣ କୀର୍ତ୍ତନ ଅର୍ଚ୍ଚନ ବନ୍ଦନ ଇତ୍ୟାଦିର ସୁନ୍ଦର ବନ୍ଦୋବସ୍ତ କରିଛନ୍ତି, ଭକ୍ତିର ଯଥାର୍ଥ ଅନୁଷ୍ଠାନର ବ୍ୟବସ୍ଥା କରିଛନ୍ତି। ଏହା ହିଁ ତାଙ୍କର ଅସୀମ କରୁଣା ନିଦର୍ଶନ। ଗୃହତ୍ୟାଗୀ ଶିଷ୍ୟଗଣ ମନ୍ଦିରରେ ରହିବେ, ମଠରେ ରହିବେ, ହରିସେବା ନିଯୁକ୍ତ ହେବେ, ଗୃହସ୍ଥଗଣ କ'ଣ ସଂସାର କରି ନେଇ ରହିବେ, ମଝିରେ ମଝିରେ ଏଠାକୁ ଆସି ସାଧୁଙ୍କଠାରୁ ହରିକଥା ଶ୍ରବଣ ନିମିତ୍ତ ଉତ୍ସବର ବ୍ୟବସ୍ଥା କଲେ, ପ୍ରତି ସପ୍ତାହରେ ପ୍ରତି ମାସରେ ପ୍ରତି ବର୍ଷରେ ଏ ଉତ୍ସବମାନଙ୍କରେ ସେମାନେ ଆସି ଯୋଗଦାନ କରିକି ହରିଗୁରୁ ବୈଷ୍ଣବ ପ୍ରତି ମମତ୍ୱ ଜାଗ୍ରତ ହେବ, ସେମାନଙ୍କର ପ୍ରସାଦ ପାଇବେ, ହରିକଥା ଶୁଣିବେ, ଗୁରୁଙ୍କ ସଙ୍ଗରେ ଯେତେବେଳେ ସମ୍ବନ୍ଧ ଯୋଡ଼ିଛି ସେତେବେଳେ ମଝିରେ ମଝିରେ ଏଠାକୁ ଆସିବାକୁ ହେବ। ଗୁରୁଙ୍କର ସଂସାର କୃଷ୍ଣର ସଂସାର ମହୋତ୍ସବ କୀର୍ତ୍ତନ ଆରତୀ ଅର୍ଚ୍ଚନ ଅହୋରାତ୍ର ଅବିଚ୍ଛିନ୍ନ ଭାବେ ଏଟା ଚାଲିଛି, ଆସି ଦେଖ କେତେ ଆନନ୍ଦ ପାଇବ। ଏ ପ୍ରକାର ଶ୍ରୀ ବିଗ୍ରହ ଏପରି ନୃତ୍ୟ କୀର୍ତ୍ତନ ଏପରି ହରିକଥା ଏପରି ମହାପ୍ରସାଦ ପାଇଲେ ଜୀବନ ଧନ୍ୟ ହେବ, ସଂସାର ଦୁଶ୍ଚିନ୍ତା ଭୁଲିଯିବ। ଗୃହସ୍ଥମାନଙ୍କ ପ୍ରତି ଏ ବ୍ୟବସ୍ଥା ଅଛି, ମନ୍ତ୍ର ଦେଇ ଘରକୁ ପଠାଇ ଦିଅନ୍ତି ନାହିଁ, କୃଷ୍ଣ ସଂସାର ପ୍ରବେଶ ନିମିତ୍ତ ଅପୂର୍ବ ସୁଯୋଗ ଦେଇଦେଲେ କୌଣସି ଦିନ ଯେଉଁମାନେ କୌଣସି ଦିନ ଭାଗବତ ରାଜ୍ୟରେ ପ୍ରବେଶ କରିବା ଅଧିକାର ପାଇପାରିନଥାନ୍ତେ, ସେମାନଙ୍କ ପାଇଁ ସୁଯୋଗ ସୁବିଧା କରାଇଦେଲେ। କେବଳ ଏତିକି ନୁହେଁ, ଘରେ ଘରେ ଲୋକ ପଠାଇ ଚିଠିପତ୍ର ଲେଖି ମାନଙ୍କୁ ଆକର୍ଷଣ କରିଛନ୍ତି, ଆସ ଆମ ସାଙ୍ଗରେ ଏଠାରେ ମଠରେ ରହିବ, ଖାଇବ, ହରି କୀର୍ତ୍ତନ କରିବ, ରାଧା କୃଷ୍ଣ ବୋଲୋ ସଙ୍ଗେ ଚଲୋ, ଏଇମାତ୍ର ଭିକ୍ଷା ଥାଏ, କେବଳ ଏଇମାତ୍ର ଭିକ୍ଷା ଥାଏ। ନିଜ ପ୍ରତିଷ୍ଠିତ ଆଶ୍ରମରେ ରଖି ମନ୍ତ୍ର ସାଧନ ଦିଗରେ ଶିଶୁମାନଙ୍କୁ ଉତ୍ସାହିତ କରି କରୁଥିଲେ। ଗୃହସ୍ଥମାନଙ୍କ ପାଇଁ କହିଲେ ସେମାନେ ଗୃହୀ ମାୟାର ସଂସାରକୁ ଦୂରରେ ରଖି ଆସ୍ତେ ଆସ୍ତେ ଆସ, ମୁଁ ଦୌଡ଼ି ଦୌଡ଼ି ଚାଲିଛି, ତୁମାନେ ଆମ ସ୍ପିଡ୍ ସଙ୍ଗେ ତାଳ ଦେଇ ଚାଲିପାରୁ ନା, ଧୀରେ ଧୀରେ ଆସ, ତେ ସୁଦ୍ଧା ତୁମମାନଙ୍କୁ ଆମେ ଛାଡ଼ିବୁ ନାହିଁ, ଏତେ ଦୟାଳୁ ସେ। ଉତ୍ସବ ଗ୍ରନ୍ଥ ପତ୍ରିକା ଧାମ ପରିକ୍ରମା ଏପ୍ରତି ନାନାବିଧ କୌଶଳ ଜାଲ ବିଛାଇ ପାପି ତାପି ଅନଧିକାରୀ ଅପରାଧୀ ବ୍ୟକ୍ତିମାନଙ୍କର ଭକ୍ତି ରାଜ୍ୟରେ ପ୍ରବେଶ ଦ୍ୱାର ଉନ୍ମୁକ୍ତ କରିଦେଇଛି, ଏହା ହେଉଛି ତାଙ୍କର ଅପାର କରୁଣାର କଥା। ହରିନାମ ଦିଅନ୍ତି, ମନ୍ତ୍ର ଦିଅନ୍ତି, ଗ୍ରାମେ ଗ୍ରାମେ ସହରେ ସହରେ ଗୃହେ ଗୃହେ ପ୍ରଚାରକ ପଠାନ୍ତି, ନାନା ନାନା କୌଶଳ ଜାଲ ବିସ୍ତାର କରି ନାନା ଭଙ୍ଗୀରେ ପରମାର୍ଥ ଜୀବନ ଗଠନ ସୁବନ୍ଦୋବସ୍ତ କରିଛନ୍ତି। ବିଶେଷ କରି ପାଶ୍ଚାତ୍ୟ ଜଗତର ଲୋକମାନଙ୍କ ମଧ୍ୟରେ ଯେ କୃଷ୍ଣ ଚେତନା ପ୍ରବେଶ କରିଛନ୍ତି, ଏହା ସାଧାରଣ ଲୋକ ପକ୍ଷରେ ସମ୍ଭବପର ନୁହେଁ। କୃଷ୍ଣ ଶକ୍ତି ବିନା ନୁହେଁ ତା ପ୍ରବର୍ତ୍ତନ, ସେ ପ୍ରକୃତରେ କୃଷ୍ଣ ଶକ୍ତି ପୁଷ୍ଟ ପରିକର ଥିଲେ, କୃଷ୍ଣଙ୍କର ଶକ୍ତି ପୁଷ୍ଟ ପରିକର ସତ୍ୟାବେଶ ଅବତାର, ଇଏ ସ୍ୱତଃସିଦ୍ଧ କଥା। ଯେଉଁମାନେ ସଦାଚାର ପାଳନ କରି ହରିଭଜନ କରିପାରୁନାହାନ୍ତି, ପାନ ବିଡ଼ି ସିଗରେଟ୍ ଗୁଡ଼ାକ ତମାଖୁ ମାଛ ମାଂସ ବର୍ଜନ କରି ମନ୍ତ୍ର ଦୀକ୍ଷା ଶିକ୍ଷା ଗ୍ରହଣ କରିପାରୁନାହାନ୍ତି, ସେମାନଙ୍କୁ ମଧ୍ୟ କରୁଣା ବର୍ଷିତ ହେଇଛି। କଷ୍ଟାର୍ଜିତ ଧନ ସମ୍ପତ୍ତି କିମ୍ବା କାୟିକ ଶ୍ରମ ଇତ୍ୟାଦି ଦାନ କରି ମହାସେବା ଯଜ୍ଞରେ ଆନୁକୂଲ୍ୟ କରୁଛନ୍ତି, ସେଥିପାଇଁ ଲାଇଫ୍ ମେମ୍ବରସିପ୍ ପ୍ୟାଟର୍ନ ମେମ୍ବରସିପ୍ ପ୍ରୋଗ୍ରାମ ସେ ସୃଷ୍ଟି କରିଦେଇ ଯାଇଛନ୍ତି। ଏଥିରେ ଯୋଗ ଦିଅ, ଏଥିରେ ଅଂଶଗ୍ରହଣ କର, ଏହି ଜନ୍ମରେ ସେମାନଙ୍କ ତଥା ପବିତ୍ର ଜୀବନଯାତ୍ରା ସୁରୁ ହୋଇଯାଏ, ବୈକୁଣ୍ଠ ଦିଗ ଯାତ୍ରା ଆରମ୍ଭ ହୋଇଯାଏ। ଯେଉଁ ଏହି ଉତ୍ତରାଧିକାରୀ ସୂତ୍ରରେ ପୂର୍ବ ପୂର୍ବ ମହାଗୁରୁବର୍ଗମାନଙ୍କର ଶ୍ରୀ ପାଦ ପଦ୍ମର କୃପା ପୃଥିବୀର ସର୍ବତ୍ର ବିଚିତ ହୋଇପଡ଼ିଛି, ତୁମମାନେ ଯିଏ ଯେତେ ପାରୁଛ ଗ୍ରହଣ କର, ଯିଏ ଯେତେ ଗ୍ରହଣ କରିପାରିବ ତାଙ୍କର ସେତେ ମଙ୍ଗଳ ହେବ, ଏ କଥା ସୁନିଶ୍ଚିତ। ମହାନ୍ତ ଗୁରୁ ଆପଣମାନଙ୍କ ପ୍ରତି କୃପା ପ୍ରଦର୍ଶନ କରନ୍ତୁ। ଆଜି ଦିବସରେ ଆମର ଏ କାମନା। ଅଲ୍ ରାଇଟ୍।